ആകാശവാണി. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଶେଷ ହେଲା ଭୋଟ୍ ଗ୍ରହଣ. ଅପରାହ୍ନ 5ଟା ସୁଦ୍ଧା ଆସାମରେ 84, କେରଳମ୍ରେ 75 ଏବଂ ପୁଡୁଚେରୀରେ 86% ଅଧିକ ମତଦାନ. ପୁଷ୍ଟିସାର ଖାଦ୍ୟ ଗ୍ରହଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ. ଗବେଷଣା ଓ ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବାକୁ ଘରୋଇ କ୍ଷେତ୍ରକୁ ସରକାରଙ୍କ ଆହ୍ୱାନ. ଭାରତରୁ 200 ବ୍ରଡ୍ଗେଜ୍ ରେଳ କୋଚ୍ ଆମଦାନୀ କରିବ ବାଂଲାଦେଶ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବୋଲିଂ କରିବାକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ନିଷ୍ପତ୍ତି. ଆସାମ, କେରଳମ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି. ଆସାମର 126, କେରଳମ୍ର 140 ଏବଂ ପୁଡୁଚେରୀର 30 ଆସନ ପାଇଁ ଆଜି ମତଗ୍ରହଣ କରାଯାଇଛି. ପ୍ରାଥମିକ ଆକଳନ ଅନୁଯାୟୀ ସନ୍ଧ୍ୟା 5ଟା ସୁଦ୍ଧା ଆସାମରେ 84.42%, କେରଳମ୍ରେ 75.01% ଏବଂ ପୁଡୁଚେରୀରେ 86.92% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି. ଆସାମର ଦକ୍ଷିଣ ସାଲମାରା ମନକାଚର ଜିଲ୍ଲାରେ ସବୁଠାରୁ ଅଧିକ 94.08% ମତଦାନ ହୋଇଛି. କେରଳମ୍ର କୋଝିକୋଡ଼ିରେ ସର୍ବାଧିକ 77.63% ଭୋଟ୍ ଗ୍ରହଣ ହୋଇଥିବା ଜଣାପଡ଼ିଛି. ଆଜି ଅନୁଷ୍ଠିତ ଉପନିର୍ବାଚନଗୁଡ଼ିକରେ ମଧ୍ୟ ମତଦାନ ଶେଷ ହୋଇଛି. କର୍ଣ୍ଣାଟକର ବାଗଲକୋଟ ଉପନିର୍ବାଚନରେ ସନ୍ଧ୍ୟା 5ଟା ସୁଦ୍ଧା 65.68% ମତଦାନ ହୋଇଥିଲା. ଦକ୍ଷିଣ ଦାବାନଗେରରେ 63.04% ମତଦାନ ହୋଇଛି. ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଲ୍ଲାରେ ମତଦାନ 80.62% ହୋଇଥିବା ଜଣାପଡ଼ିଛି. ତ୍ରିପୁରାର ଧର୍ମନଗର ଆସନରେ ସନ୍ଧ୍ୟା 5ଟା ସୁଦ୍ଧା ମତଦାନ 79.84% ହୋଇଥିବା ରେକର୍ଡ କରାଯାଇଛି. ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଥିଲା. ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆଜି ଶେଷ ହୋଇଛି. ନିର୍ବାଚନର ଭୋଟ୍ ଗଣତି ଆସନ୍ତା ମାସ 4 ଅନୁଷ୍ଠିତ ହେବା ସହ ଫଳାଫଳ ଘୋଷଣା ହେବା ନେଇ କାର୍ଯ୍ୟସୂଚୀ ରହିଛି. ପୁଷ୍ଟିସାର ଖାଦ୍ୟ ଗ୍ରହଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆହ୍ୱାନ ଦେଇଛନ୍ତି. ନୂଆଦିଲ୍ଲୀରେ ଆଜି ପୋଷଣ ପକ୍ଷ 2026ର ଅଷ୍ଟମ ସଂସ୍କରଣକୁ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ସ୍ୱଚ୍ଛତା ଶିକ୍ଷାଠାରୁ ପୁଷ୍ଟିସାର ଅଭ୍ୟାସ ପର୍ଯ୍ୟନ୍ତ କ୍ଷେତ୍ରକୁ ଅଧିକ ଲୋକାଭିମୁଖୀ କରିବାରେ ଏଭଳି ପକ୍ଷ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି. ସେ କହିଛନ୍ତି, ଦେଶର ଭବିଷ୍ୟତ ମାନବ ସମାଜ ଗଠନରେ ଅଙ୍ଗନୱାଡ଼ି କର୍ମୀ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି. ଅଙ୍ଗନୱାଡ଼ି, ଆଶା ଏବଂ ଅନ୍ୟାନ୍ୟ କର୍ମୀ ଏଭଳି ପ୍ରୟାସର ମେରୁଦଣ୍ଡ ବୋଲି ମନ୍ତ୍ରୀ ଶ୍ରୀମତୀ ଦେବୀ ବର୍ଣ୍ଣନା କରିଛନ୍ତି. ଦେଶବ୍ୟାପୀ ପୁଷ୍ଟିସାର ଫଳାଫଳକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ରାଜ୍ୟଗୁଡ଼ିକ କାର୍ଯ୍ୟକାରୀ କରିଥିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ଚିହ୍ନଟ କରାଯିବା ସହ ଏହାକୁ ଅଧିକ ବ୍ୟାପକ କରିବାକୁ ସରକାର ପ୍ରୟାସ କରିବେ ବୋଲି ଶ୍ରୀମତୀ ଦେବୀ କହିଛନ୍ତି।
महिला बाल विकास मंत्रालय का जो मैंडेट है बहुत ही वृहत है और लगभग हर गांव तक हम पहुंचे, तो निश्चित रूप से उसमें कहीं भी दो मत नहीं कि हमारी जो आंगनवाड़ी केंद्र की दीदियां हैं हर मौसम में वो हर घर तक पहुंचती हैं। आज 14 लाख आंगनवाड़ी केंद्रों में 8.90 करोड़ से ज्यादा लाभार्थी हमारे केंद्र में है और भारत सरकार के माध्यम से जो कार्यक्रम चलाए जाते हैं साथ ही साथ राज्य सरकार के द्वारा भी अलग अलग अपने जो बेस्ट प्रैक्टिसेस है उनके माध्यम से बेहतर करने का प्रयास उनके द्वारा भी किया जाता है।
ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଦେବୀ ଦେଶରୁ ରକ୍ତହୀନତା ଏବଂ କୁପୋଷଣ ଦୂର କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଶିଶୁଙ୍କ କ୍ଷେତ୍ରରେ ପୁଷ୍ଟିସାର ଅଭ୍ୟାସକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପାରମ୍ପରିକ ଖାଦ୍ୟ ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଦେବୀ ପୋଷଣ ଟ୍ରାକ୍ର ଆପ୍ରେ ହୋମ୍ ଭିଜିଟ୍ ସିଡ୍ୟୁଲ୍ର ଶୁଭାରମ୍ଭ କରିଛନ୍ତି। ଭାରତ ସ୍ୱିଡେନ୍ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶଦାତା ଅଷ୍ଟମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରିଛନ୍ତି। ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ନବସୃଜନ, ଲୋକସମ୍ପର୍କ ଏବଂ ରାଜନୈତିକ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବାରୁ ଏହା ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି କୁହାଯାଇଛି। ଉଭୟ ଦେଶ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗବେଷଣା ଓ ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବାକୁ ଘରୋଇ କ୍ଷେତ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି, ଭାରତର ନବସୃଜନ ଇକୋସିଷ୍ଟମକୁ ଅଧିକ ଉନ୍ନତ କରିବା ପାଇଁ ଘରୋଇ କ୍ଷେତ୍ରର ବର୍ଦ୍ଧିତ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ନୂଆଦିଲ୍ଲୀରେ ଆଜି ଗବେଷଣା ଓ ବିକାଶ ପ୍ରକ୍ରିୟାକୁ ସହଜ କରିବା ଉପରେ ନୀତି ଆୟୋଗର ଦୁଇଟି ରିପୋର୍ଟ ପ୍ରକାଶ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଘରୋଇ ଉଦ୍ୟୋଗମାନଙ୍କ ପାଇଁ ମହାକାଶ ଓ ପରମାଣୁ ଶକ୍ତି ଭଳି କ୍ଷେତ୍ରକୁ ଉନ୍ମୁକ୍ତ କରିବା ଏବଂ ଗବେଷଣା ବିକାଶ ଓ ନବସୃଜନ ପାଣ୍ଠି ଭଳି ସରକାରୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଡକ୍ଟର ସିଂ ଗବେଷଣାର ସହଜତାକୁ ଉନ୍ନତ କରିବା ପାଇଁ ପଦ୍ଧତିଗତ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭାରତରେ ପ୍ରତିଭାସମ୍ପନ୍ନ ବୈଜ୍ଞାନିକ ଥିଲେ ମଧ୍ୟ ପ୍ରକ୍ରିୟାଗତ ବିଳମ୍ବ ଏବଂ କାର୍ଯ୍ୟକାରିତାରେ ସୃଷ୍ଟ ଆହ୍ୱାନ ଗବେଷଣା ଫଳାଫଳ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଶ୍ରୀ ସିଂ କହିଛନ୍ତି। ବାଂଲାଦେଶ 200 ବ୍ରଡ୍ଗେଜ୍ ରେଳ କୋଚ୍ ଭାରତରୁ ଆମଦାନୀ କରିବ ବୋଲି ବାଂଲାଦେଶର ରେଳମନ୍ତ୍ରୀ ଶେଖ୍ ରବିଉଲ୍ ଆଲାମ କହିଛନ୍ତି। ସେଠାକାର ସଂସଦରେ ଆଜି ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଲାମ କହିଛନ୍ତି, ଚଳିତ ବର୍ଷରୁ କୋଚ୍ ଆମଦାନୀ ଆରମ୍ଭ ହୋଇ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ୟୁରୋପୀୟ ନିବେଶ ବ୍ୟାଙ୍କର ଆର୍ଥିକ ସହାୟତାରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ଭାରତରୁ ଆମଦାନୀ ହେଉଥିବା କୋଚ୍ଗୁଡ଼ିକ ବାଂଲାଦେଶର ରେଳ ଫ୍ଲିଟ୍ରେ ସଂଯୋଗୀକରଣ କାର୍ଯ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତା ଜୁନ୍ ମାସରୁ ଆସନ୍ତା ବର୍ଷ ଡିସେମ୍ବର ମଧ୍ୟରେ ଏହା ସମ୍ପନ୍ନ ହେବା ନେଇ ସେ ଆଶା ବ୍ୟକ୍ତ କରିଛନ୍ତି। ବାଂଲାଦେଶ ସରକାର ରେଳ ଆଧୁନିକୀକରଣ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିମଧ୍ୟରେ 260 ଅତିରିକ୍ତ ବ୍ରଡ୍ଗେଜ୍ ଯାତ୍ରୀ କୋଚ୍, 46 ବ୍ରଡ୍ଗେଜ୍ ଲୋକୋମୋଟିଭ୍ ଏବଂ 50 ମିଟର ଗେଜ୍ ଲୋକୋମୋଟିଭ୍ କ୍ରୟ କରାଯିବାର ପ୍ରସ୍ତାବ ରହିଛି ବୋଲି ଶ୍ରୀ ଆଲାମ ସଂସଦରେ ସୂଚନା ଦେଇଛନ୍ତି। ଲେବାନନରେ ହେଜବୁଲା ଗୋଷ୍ଠୀ ଉପରେ ଆକ୍ରମଣ ନେଇ ଇସ୍ରାଏଲକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇରାନ ସଂସଦର ବାଚସ୍ପତି ମହମ୍ମଦ ଗାଗେର କାଲିବାବ ଚେତାବନୀ ଦେଇଛନ୍ତି। ଇରାନ ସହ ହୋଇଥିବା 2 ଯୁଦ୍ଧ ବିରତି ଲେବାନନ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଶ୍ରୀ କାଲିବାବ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ଏବଂ ଇସ୍ରାଏଲ ଉଭୟ ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପାକିସ୍ତାନର ଇସ୍ଲାମାବାଦଠାରେ ଶ୍ରୀ କାଲିବାବ ଚଳିତ ସପ୍ତାହର ଶେଷ ଭାଗରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ସାକ୍ଷାତ ଆଲୋଚନା କରିବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମା ରାଜୁ ଜିଲ୍ଲା ପୁଲିସ୍ ଅଧୀକ୍ଷକ ଅମିତ ବରଦାରଙ୍କ ନିକଟରେ 5 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଏହି କ୍ୟାଡର ମାଓବାଦୀଙ୍କ ଉପରେ ସରକାର 1,00,000-3,00,000 ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରିଥିଲେ। ଏହି ମାଓବାଦୀମାନେ ପୂର୍ବରୁ ଦକ୍ଷିଣ ବସ୍ତର ଅଞ୍ଚଳରେ ହିଡ଼ିମା ଗୋଷ୍ଠୀ ସହ କାର୍ଯ୍ୟ କରୁଥିଲେ। ସେମାନେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସୀମାରେ ଅନେକ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିଲେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରୀ ନୀତି ଅନୁଯାୟୀ ପୁନର୍ବାସ କରାଯିବ ବୋଲି ଏସ୍ପି କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ ଅଳ୍ପ ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛି। ବ୍ୟାଡମିଣ୍ଟନ ଏସିଆ ଚମ୍ପିଆନସିପ୍ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଭାରତର ଆୟୁଷ ସେଟ୍ଟି ଉନ୍ନୀତ ହୋଇଛନ୍ତି। ଦୁଇଥରର ଅଲମ୍ପିକ୍ସ ବିଜେତା ପିଭି ସିନ୍ଧୁ ଏବଂ ପୂର୍ବତନ ବିଶ୍ୱ ଚମ୍ପିଆନସିପ୍ ପଦକ ବିଜେତା ଏଚ୍ଏସ୍ ପ୍ରଣୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି। ମିଳିତ ବର୍ଗରେ ଭାରତର ତନିଶା କ୍ରାଷ୍ଟ୍ରୋ ଏବଂ ଧ୍ରୁବ କପିଳା ମଧ୍ୟ ପରାଜୟ ବରଣ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଶେଷ ହେଲା ଭୋଟ୍ ଗ୍ରହଣ। ପୁଷ୍ଟିସାର ଖାଦ୍ୟ ଗ୍ରହଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବୋଲିଂ କରିବାକୁ ଲକ୍ଷ୍ନୌ ସୁପର ଜାଇଣ୍ଟସ୍ର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।